କେତେକ ମହାନ ଲୋକ ଓ ଈଶ୍ୱରଙ୍କ ଦାସମାନେ ଏ ପୃଥିବୀରେ ଥିଲେ। ଏହି କାହାଣୀ ସେମାନଙ୍କ ଶକ୍ତିର ରହସ୍ୟ ବର୍ଣ୍ଣନା କରେ। ଛବି ତେର। ସୌଲ ଇସ୍ରାଏଲର ରାଜା ଥିଲେ, କିନ୍ତୁ ସେ ଈଶ୍ୱରଙ୍କ ଅବାଧ୍ୟ ହେଲେ, ତେଣୁ ଈଶ୍ୱର ତାଙ୍କୁ ତ୍ୟାଗ କଲେ, ପୁଣି ଆଉ ସାହାଯ୍ୟ କଲେ ନାହିଁ। ଜଣେ ଯୁବା ଦାଉଦ ନାମରେ ଥିଲେ, ସେ ନିଜର ପିତାଙ୍କର ମେଷପଲ ଚରାଉଥିଲେ। ସେ ଜୀବନ୍ତ ଈଶ୍ୱରଙ୍କ ଉପରେ ନିର୍ଭର କରୁଥିଲେ, ସେ ବିପଦକୁ ଭୟ କରୁନଥିଲେ। ଦିନେ ଗୋଟେ ସିଂହ ମେଷ ଶାବକଙ୍କୁ ନେଇଯାଉଥିଲା। ଦାଉଦ ସେ ସିଂହକୁ ମାରି ମେଷ ଛୁଆକୁ ଉଦ୍ଧାର କଲେ। ସେ ବହୁତ ସୁନ୍ଦର ବାଜା ବଜାଉଥିଲେ ଏବଂ ଈଶ୍ୱରଙ୍କ ଗୌରବର ଅନେକ ଗୀତ ଗାଉଥିଲେ। ଈଶ୍ୱରଙ୍କ ମନର ମତଲୋକ ପୁଣି ମନୁଷ୍ୟମାନଙ୍କ ପାଇଁ ଦାଉଦ ଉପଯୁକ୍ତ ରାଜା ହେଲେ। ତେଣୁ ସେ ସାଉଲଙ୍କ ପରେ ଇସ୍ରାଏଲର ଉପରେ ରାଜା ହେଲେ।